ଘରେ ପସରା ମଥାରେ ଓଢ଼ଣି ରସିକିଆ କାହ୍ନୁ ଦେଇଛି ଲୋଟାଣି କାଖରେ ପସରା ମଥାରେ ଓଢ଼ଣି ରସିକିଆ କାହ୍ନୁ ଦେଇଛି ଲୋଟାଣି ମଝି ଦାଣ୍ଡେ ଆସି ପକଉଛି ହୁରି ଅଳତା ପିନ୍ଧିବ କେ ଆସ ଗୋପନାରି ଅଲା ଝୁକ ପଣେ ଗଲା ଲୋ ସରି ନ ପାରିଲେ ତାକୁ କେହି ଲୋ ଜାଣି ନ ପାରିଲେ ତାକୁ କେହି ଲୋ ଜାଣି ରାଧାର ଦୁଆରେ ବସିଲା ଯାଇ କାଖରୁ ପସରା ଦେଲା ଓହ୍ଲେଇ ପଚାରେ ରସିକ କହଲରାଇ ସଜଳତା କି ନାଇବୁ ନାହିଁ 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 ଆଗେ ରାଧିକା କଲା ଶାଶୁ କହିଲାରୁ କଥା ରଖିଲା ବଡ଼େଇଲା ପାଦ ନ କରି ଡେରି ନହୁରୁଣୀ କାଢ଼େ ଗୋପରମଣି ନହୁରୁଣୀ କାଢ଼େ ଗୋପରମଣି ସେହି ଦିନୁ ରାଧା ସଜ ହୋଇନି ଯୋଉ ଦିନୁ କାହ୍ନୁ ଦେଖା ଦେଇନି କଜଳ ଅଳତା କିଛି ଛୁଇଁନି ଆଇନା ଆଗରେ ଛିଡ଼ା ହୋଇନି ରାଧାର ପାଦକୁ କାହ୍ନୁ ଧରିଲା ଅଳତାରେ ନିଜ ନାଁ ଲେଖିଲା ଜାଣିଗଲା ରାଇ କହ୍ନେଇ ବୋଲି ଧାର ଧାର ଲୁହ ଗଲା ଲୋ ଝରି ଧାର ଧାର ଲୁହ ଗଲା ଲୋ ଝରି କାଖରେ ପସରା ମଥାରେ ଓଢ଼ଣି ରସିକିଆ କାହ୍ନୁ ଦେଇଛି ଲୋଟାଣି କାଖରେ ପସରା ମଥାରେ ଓଢ଼ଣି ରସିକିଆ କାହ୍ନୁ ଦେଇଛି ଲୋଟାଣି ମଝି ଦାଣ୍ଡେ ଆସି ପକଉଛି ହୁରି ଅଳତା ପିନ୍ଧିବ କେ ଆସ ଗୋପନାରି ଅଲା ଝୁକ ପଣେ ଗଲା ଲୋ ସରି ନ ପାରିଲେ ତାକୁ କେହି ଲୋ ଜାଣି ନ ପାରିଲେ ତାକୁ କେହି ଲୋ ଜାଣି ନହୁରୁଣୀ କାଢ଼େ ଗୋପରମଣି ଧାର ଧାର ଲୁହ ଗଲା ଲୋ ଝରି।